आकाशवाणी संबलपुर आंचलिक खबर पढ़ुचन सुप्रीति मिश्र जुहार। पहला मुखिया खबर। भारतीय पानीपाग विभाग गला 10 बछर भितरे प्रजुक्ति आ भित्तिभूमिर विकास दिगे बहुत आगे बढ़िचे कहले प्रधानमंत्री। शुभारंभ कले मिशन मौसम। राज्य सब पंचायत न खोलाजिबा आयुष्मान आरोग्य मंदिर कहले मुख्यमंत्री। राज्य पुरपल्ली न उष्णाकिथि पालित होछे मकर संक्रांति। और हॉकी इंडिया लीग र महिला वर्गती दिल्ली एसजी पाइपर्स आ सराची रहा बेंगल टाइगर्स भितरे चलीछे खेल। एथर पूरा खबर। भारतीय पाणीपाग विभाग गला 10 बछर भितरे प्रजुक्ति आर भित्तिभूमि विकास दिगे बहुत आगे बढ़िचे बोली प्रधानमंत्री नरेन्द्र मोदी कहिछन। नुआदिल्लीर भारत मंडपठारे आज भारतीय पाणीपाग विभागर 150 नंबर स्थापना दिवस उत्सवथि जोग देकरि प्रधानमंत्री श्री मोदी कहिछन। पाणीपाग विभागर 150 बछर यात्रा खाली देश सेवा दिगे गोटे यात्रा नुहे, देशर आधुनिक ज्ञान कौशलर गरिमामय यात्रा आए। वैज्ञानिक अनुष्ठान मानके गवेषणा आर उद्भावन नुआ भारतर गुटे अंश विशेष बोली प्रधानमंत्री कहिछन।
1999 में उड़ीसा के सुपर साइक्लोन की वजह से हजारों लोगों को जान गंवानी पड़ी थी। बीते वर्षों में देश में कितने ही बड़े बड़े साइक्लोन आए, आपदाएं आई, लेकिन ज्यादातर में हम जान हानि को जीरो या मिनिमल करने में सफल हुए। इन सफलताओं में मौसम विभाग की बहुत बड़ी भूमिका है।
ये अवसर प्रधानमंत्री मिशन मौसम रा शुभारंभ करिकिरी कहिछन। भारत के क्लाइमेट स्मार्ट देश बनाबार के मिशन मौसम मूल करा जायछे। मिशन मौसम हेउछे निरंतर भविष्यत आर भविष्यत प्रस्तुति दिगे भारत रा प्रतिबद्धता रा प्रतीक। युद्ध प्रधानमंत्री आईएमडी रा विजन 2047 डॉक्यूमेंट आर आईएमडी रा गुटे खास डाक टिकट उन्मोचन करिछन। इन जने दिया जाय पारे जे मिशन मौसम थी पाणीपाग उपरे तीक्ष्ण नजर रखुतबा प्रजुक्ति विद्या आर व्यवस्था वायुमंडल रा अनुध्यान लागि उन्नत व्यवस्था कार्यकारी उन्नत राडार आर उपग्रह व्यवस्था आ उन्नत कंप्यूटर व्यवस्था रही छे। रायजर सब पंचायत न एतकर आयुष्मान आरोग्य मंदिर खुलबा बोली मुख्यमंत्री मोहन चरण माझी सूचना दीछन। नुआदिल्ली नु फिरबार उतरु भुवनेश्वर विमान बंदर ठाने आज गणमाध्यम प्रतिनिधि मानकु सूचना देकरी मुख्यमंत्री श्री माझी कहिछन। पंचायत मानकर आयुष्मान आरोग्य केन्द्र मानके एएनएम हेल्थ वर्कर कर सहते योग शिक्षक माने रहबे। आरोग्य केन्द्र जरिए लुके पूरा चिकित्सा सेवा पाइपारे मुख्यमंत्री कहिछन। मुख्यमंत्री मोहन चरण माझी आजठानु तीन दिनिया गस्त थी केन्दुझर जाइछन। गस्तर पहला दिने मुख्यमंत्री श्री माझी आज दिन बेलर 11:30 बजे पाटना परमेश्वर महादेव गुड़ी पाखे थिबा बैतरणी नदी न बुड़ पकेथिले। इतर उत्तरु पाटना अंचल रा भिन भिन महादेव गुड़ी के जाइकरी पूजापाठ करथिले। मुख्यमंत्री आयबाकेल केन्दुझर धरणीधर विश्वविद्यालय पड़िया ठाने गुटे कार्यक्रम थी जोग देबे आर बेलबुड़े बड़बिल महोत्सव रा रौप्य जयंती समारोह थी जोग देबार कार्यसूची रही छे। इतार छड़ा मुख्यमंत्री 16 तारीख दिन भिन भिन सामाजिक कार्यक्रम थी जोग देबे बोली जना पड़ी छे। प्रधानमंत्री नरेन्द्र मोदी आइबा 19 तारीख रविवार दिन सकाल 11 बजे आकाशवाणी मन की बात कार्यक्रम जरिए देश आउ दुनिया सारा लोकंकर संगे विचार विनिमय करबे। इटा तांकर 118 नंबर मन की बात कार्यक्रम हेबा। मन की बात कार्यक्रम आकाशवाणी आउ दूरदर्शन जरिए आर एआईआर न्यूज वेबसाइट न्यूज अन एआईआर मोबाइल एप थी प्रसारण करा जिबा। आकाशवाणी संवाद डीडी न्यूज पीएमओ ऑफिस सूचना और प्रसारण मंत्रालय यूट्यूब चैनल थी भी इटा प्रसारण करा जिबा। प्रधानमंत्री हिंदी अभिभाषण आंचलिक भाषा थी इतार प्रसारण करा जिबा। सही दिन रातिर 8 बजे आंचलिक भाषांतरण रो फेर घाय प्रसारण करा जिबा। राज्य सबु स्कूल मानके एतकर मध्यान भोजन थी छात्र छात्री मानकु गुरस बिल दिया जिबा बोली मत्स्य आउ पशु संपद मंत्री गोकुलानंद मल्लिक कहिछन। छात्र छात्री मानकु पोषण थिबा खाद्य देबार लागि कलाकाल मयूरभंज रो रायरंगपुर ठाने पायलट प्रोजेक्ट भाबे गिफ्ट मिल्क योजना शुभारंभ हेछि। योजना थी पहला खेपे ई जिल्ला न छुआ मानकु 200 मिलीलिटर लेखा गुरस दिया जिबा। आपण माने खबर सुनुछन आकाशवाणी संबलपुर केन्द्र नु। आज पवित्र मकर संक्रांति। आज ठानु सूर्य मकर राशि न प्रवेश करिकरी उत्तर दिक्के गति करसन। राज्य ई दिन के मकर संक्रांति हिसाबे मना जाउथवार बेले पंजाब न लोहड़ी आर दक्षिण भारत न पोंगल परब पालन करा जायसी। देशर सबुआडे आज लोके नदी बंद मानकु बुड़ पकेकरी मंदिर मानकु जाइकरी दे देवतांकर दर्शन करसन। मकर संक्रांति लोहड़ी पोंगल आर माघ बिहु अवसर राष्ट्रपति द्रौपदी मुर्मू देशवासी शुभेच्छा जनईछन। ई अवसर राष्ट्रपति कहिछन ई ପର୍ବ ଆମର ସମୃଦ୍ଧ ସାଂସ୍କୃତିକ ବିରାସତ ଆର୍ ବିବିଧତା ଭିତରେ ଏକତାର ପ୍ରତୀକ ଆଏ। ପବିତ୍ର ମକର ସଂକ୍ରାନ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାବାର ସଙ୍ଗେ କହିଛନ୍, ଉତ୍ତରାୟଣ ସୂର୍ଯ୍ୟଙ୍କୁ ସମର୍ପିତ ଏହି ପବିତ୍ର ପର୍ବ ଶଙ୍କର ଜୀବନ୍ତୀ ନୂଆ ଶକ୍ତି ଆଉ ନୂଆ ଉତ୍ସାହ ଭରିଦେଉ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ସାମାଜିକ ଗଣମାଧ୍ୟମ ଜରିଏ ରାଜ୍ୟବାସୀଙ୍କୁ ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଛନ୍। ପବିତ୍ର ମକର ସଂକ୍ରାନ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଲ୍ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାବାର ସଙ୍ଗେ ସମ୍କିରିର ଜୀବନ ସୁଖମୟ ହେଉ ବୋଲିକରି କାମନା କରିଛନ୍। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଲ୍ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାବାର ସଙ୍ଗେ ମକର ସଂକ୍ରାନ୍ତି ଖାଲି ଗୋଟିଏ ତିହାର ନୁହେଁ, ପ୍ରକୃତି ସାଙ୍ଗେ ଆମର ଅତୁଟ ସମ୍ପର୍କ ଆର୍ ପାରମ୍ପରିକ ଐତିହ୍ୟର ପ୍ରତୀକ ବୋଲି କହିଛନ୍। ଶ୍ରୀକ୍ଷେତ୍ର ପୁରୀ ମନ୍ଦିର ଆଜ ଶ୍ରୀଜୀଉଙ୍କୁ ମକର ଚୂଳ ଆର୍ ମାଳ ଲାଗି କରାଯାଇକରି ଖାସ୍ ବେଶ କରାଯାଇଛି। ମହାପ୍ରଭୁଙ୍କୁ ମକର ଚାଉଳ ଆର୍ ଧନୁମୁଆ ଭୋଗ ଲଗାଯାଇଛି। ପଶ୍ଚିମ ଓଡ଼ିଶା ନୃସିଂହନାଥ ହରିଶଙ୍କର ମା ସମଲେଶ୍ୱରୀ ପାଟଣେଶ୍ୱରୀ ଆର୍ ସୁରେଶ୍ୱରୀ ପୀଠନ ମକର ସଂକ୍ରାନ୍ତି ଲାଗି ଖାସ୍ ନୀତି କରାଯାଇଛି। ସୁବର୍ଣ୍ଣପୁର ବିନ୍କା ପାପକ୍ଷ ଘାଟ ଆର୍ ମହାନଦୀ ତେଲ ନଦୀ ସଙ୍ଗମର ରାମେଶ୍ୱରଠାରେ ସ୍ୱର୍ଣ୍ଣପ୍ରୟାଗ ଘାଟନ ଲୋକେ ମକର ବୁଡ଼ ପକାଇକରି ଉତ୍ତରାୟଣ ସୂର୍ଯ୍ୟଙ୍କର ପୂଜା କରିଛନ୍। ମକର ସଂକ୍ରାନ୍ତି ଅବସରରେ ସମ୍ବଲପୁର ପାଖ ଠେମରାନ ମକର ମେଲା ମୂଲ ହୋଇଛି। ସେନ୍ତା ବାମରାନ ବିଲ୍ ଆଜିଠାନୁ ମକର ମହୋତ୍ସବ ମୂଲ ହୋଇଛି। ସେନ୍ତା ବୌଦ୍ଧ ଜିଲ୍ଲାର ଭିନ୍ ଭିନ୍ ଜାଗାନ ମକର ମେଲା ମୂଲ ହୋଇଛି। ଜିଲ୍ଲାର ପଲସାଗୁଡ଼ାଠାନେ ପ୍ରସିଦ୍ଧ ମକର ମେଲା ଆର୍ ବିହା ହାଟ ମୂଲ ହୋଇଛି। ଇତାର ସଙ୍ଗେ ବୌଦ୍ଧ ଶ୍ରୀଜଗନ୍ନାଥ ମନ୍ଦିର ଚାରିଶମ୍ଭୁ ରାମେଶ୍ୱର ରାମଗଡ଼ର କେଦାରେଶ୍ୱର ଐତିହାସିକ ଗନ୍ଧରାଡ଼ି ପୀଠ ସହିତ ଭିନ୍ ଭିନ୍ ଦେବାଳୟମାନଙ୍କେ ଖାସ୍ ପୂଜାପାଠ କରାଯାଇଛି। ଖୋର୍ଦ୍ଧା ବଲାଙ୍ଗୀର ରେଲ ଲାଇନ୍ ପ୍ରକଳ୍ପ ଥି ନୟାଗଡ଼ ଜିଲ୍ଲା ବୁଗୁଡ଼ା ଆର୍ ବାଣୀଗୋଛା ମଝି 3 ନମ୍ବର ସୁଡ଼ଙ୍ଗ ବନାବାର କାମ ଗଲାକାଲ ସଫଳତାର ସହିତ ଶେଷ ହୋଇଛି। ବହୁତ ଆହ୍ୱାନର ସାମ୍ନା କରିକରି ଉନ୍ନତ ଜ୍ଞାନକୌଶଳ ଥି ବନା ହୋଇଥିବା ଏହି ସୁଡ଼ଙ୍ଗ କାମକେ ଖୋର୍ଦ୍ଧା ବଲାଙ୍ଗୀର ରେଲ ପ୍ରକଳ୍ପ ଲାଗି ଗୋଟିଏ ବଡ଼ ମାଇଲଖୁଣ୍ଟା ଭାବେ ଦେଖାଯାଉଛି। 2620 ମିଟର ଲମ୍ବା ଆଉ 2 ଡିଗ୍ରୀ ବଙ୍କା ଏହି ସୁଡ଼ଙ୍ଗ ହେଉଛି ନୟାଗଡ଼ ଜିଲ୍ଲାର ସବୁନୁ ବଡ଼ ସୁଡ଼ଙ୍ଗ। ଇନୁ ଜଣାଇ ଦିଆଯାଇପାରେ ଯେ 301 କିଲୋମିଟର ଇ ରେଲ ପ୍ରକଳ୍ପ ଥି 7ଟା ସୁଡ଼ଙ୍ଗ କାମ ହେଉଛି। ସବୁଯାକ ସୁଡ଼ଙ୍ଗ ଦଶପଲ୍ଲା ଆଉ ପୁରୁଣା କଟକ ପାହାଡ଼ିଆ ଇଲାକା ଭିତରେ ରହୁଛି। ସବୁନୁ ବଡ଼ ସୁଡ଼ଙ୍ଗ T7ର ଲମ୍ବା 4 କିଲୋମିଟର 885 ମିଟର ରହିବା ଆର୍ ଇଟା ଆଡ଼େଣୀଗଡ଼ ପାଖେ ରହିଛି। ନୟାଗଡ଼ର ଏହି ସୁଡ଼ଙ୍ଗ ହେଉଛି ପ୍ରକଳ୍ପର 3 ନମ୍ବର ବଡ଼ ସୁଡ଼ଙ୍ଗ। ଆଇବାକାଲ ମାଘ ମାସର କୃଷ୍ଣପକ୍ଷ ଦ୍ୱିତୀୟା ତିଥିନ ପୁରୀ ଶ୍ରୀମନ୍ଦିର ମହାପୁରୁମାନଙ୍କର ବନକ ଲାଗି ନୀତି ହେବା। ସେଥିଲାଗି ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାର ଉତ୍ରୁ ବେଲବୁଡ଼ର ପାଖାପାଖି 5 ବଜେନୁ ରାତି 10 ବଜେ ତକ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା। ଦତ୍ତ ମହାପାତ୍ର ସେବକମାନଙ୍କ ଦ୍ୱାରା ଏହି ଗୁପ୍ତ ନୀତି କରାଯିବା ଏ ବାବଦେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମ ଥି ସାମିଲ ହେବାରକେ ବୁର୍ଲା ଭୀମସାର ମେଡିକାଲ କଲେଜର ଡିନ୍ ପ୍ରିନ୍ସିପାଲ ପ୍ରଫେସର ପ୍ରଦୀପ କୁମାର ମହାନ୍ତିଙ୍କୁ ନିମନ୍ତ୍ରଣ କରିଛନ୍। ଆଜି ସମ୍ବଲପୁର ଡାକ ବିଭାଗ ତରଫରୁ ପ୍ରଫେସର ଶ୍ରୀ ମହାନ୍ତିଙ୍କୁ ଏହି ନିମନ୍ତ୍ରଣ ପତ୍ର ଦିଆଯାଇଛି। ଉପମୁଖ୍ୟମନ୍ତ୍ରୀ ଆର୍ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତଙ୍କୁ ଭେଟିଛନ୍। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ରାଜ୍ୟ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ଦିଗେ କେନ୍ଦ୍ରମନ୍ତ୍ରୀଙ୍କ ସଙ୍ଗେ ଆଲୋଚନା କରିଛନ୍। ଭିତରକନିକା ଜାତୀୟ ଉଦ୍ୟାନ ଥି ଆଜିଠାନୁ ମଗରଗନ୍ତି ମୂଲ ହୋଇଛି। ଜଙ୍ଗଲ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ ଆଇବା 22 ତାରିଖ ତକ ଗନବାର କାମ ଚାଲବା। ଏଥିଲାଗି ଭିତରକନିକାକେ ପର୍ଯ୍ୟଟକମାନଙ୍କ ଯିବାଟା ବନ୍ଦ କରାଯାଇଛି। ବୌଦ୍ଧ ଜିଲ୍ଲା ପାଲଝର ପିଏମ୍ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟଠାରେ ମୌଳିକ ସାକ୍ଷରତା ଆର୍ ଭାଷାଜ୍ଞାନ ସମ୍ପର୍କିତ ଗଳ୍ପ ଉତ୍ସବ ହୋଇଯାଇଛି। ନୂଆ ଶିକ୍ଷାନୀତି 2020 ଆଧାର ଥି ଛୁଆମାନଙ୍କ ଭିତରେ ଭାଷଣ କଲାକେ ବଢ଼ାଇବାର ଲାଗି ମୂଲ ହୋଇଥିବା ଏହି ଗଳ୍ପ ଉତ୍ସବ ଗୋଟିଏ ନୂଆ ଚେରେଷ୍ଟା ବୋଲି ଅତିଥିମାନେ କହିଛନ୍। ହକି ଇଣ୍ଡିଆ ଲିଗ୍ନ ଆଜି ରାଉରକେଲା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ଠାରେ ଟିମ୍ ଗୋନାସିକା ଆଉ ସୁର୍ମା ହକି କ୍ଲବ୍ ଭିତରେ ମ୍ୟାଚ୍ ହେବା। ରାତି 8:15 ଖେଲ୍ ମୂଲ ହେବା। ସେନ୍ତା ହକି ଇଣ୍ଡିଆ ଲିଗ୍ ମହିଳା ବର୍ଗ ପ୍ରତିଯୋଗିତା ଥି ଆଜି ବେଲବୁଡ଼ର 6 ବଜୁ ରାଞ୍ଚିର ଜୟପାଲ ସିଂ ମୁଣ୍ଡା ହକି ଷ୍ଟାଡିୟମ୍ଠାରେ ଦିଲ୍ଲୀ ଏସ୍ଜି ପାଇପର୍ସ ଆଉ ସ୍ରାଚି ରାହା ବେଙ୍ଗଲ ଟାଇଗର୍ସ ଭିତରେ ଖେଲ୍ ଚାଲିଛି। ରାଇଜେ ଶୀତ ଟିକେ କମିଛେ। ଆଇବା 3 ଦିନ ତକ ପାଗ ଏନ୍ତା ରହିବା। ଇତାର ଉତ୍ରୁ ତାପମାତ୍ରା 2-4 ଡିଗ୍ରୀ ତକ କମ୍ବା ଆର୍ ଶୀତ ଫେର୍ ଘାଏ ବଢ଼ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି। ସେଆଡ଼େ ଆଇବାକାଲ ସମ୍ବଲପୁର ଝାରସୁଗୁଡ଼ା ସୁନ୍ଦରଗଡ଼ ସହିତ ରାଇଜର କେତେଟା ଜିଲ୍ଲାନ କୁହୁଡ଼ି ହେବା ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଭାରତୀୟ ପାଣିପାଗ ବିଭାଗ ଗଲା 10 ବର୍ଷ ଭିତରେ ପ୍ରଯୁକ୍ତି ଆଉ ଭିତ୍ତିଭୂମିର ବିକାଶ ଦିଗେ ବହୁତ ଆଗକେ ବଢ଼ିଛେ କହିଲେ ପ୍ରଧାନମନ୍ତ୍ରୀ। ଶୁଭାରମ୍ଭ କଲେ ମିଶନ ମୌସମ। ରାଜ୍ୟର ସବୁ ପଞ୍ଚାୟତନ ଖୋଲାଯିବା ଆୟୁଷ୍ମାନ ଆୟୋଗ୍ୟ ମନ୍ଦିର କହିଲେ ମୁଖ୍ୟମନ୍ତ୍ରୀ। राज्यर पूरपल्लीन उष्णाकिथि पाली थे मकर संक्रांति और हॉकी इंडिया लीग महिला वर्ग थी दिल्ली एसजी पाइपर्स और साची रहा बेंगल टाइगर्स भित्रे चली खेल आज आंचलिक खबर इन शेष जुहार।